आकाशवाणी संवाद पढ़ुछंति आदित्य नारायण दास। मुख्य संवाद, संसदर द्वितीय पर्याय बजेट अधिवेशन आरंभ हेबो आसंताकाली। आसंताकालीठारु तीनदिनिया हरियाणा, चंडीगढ़ और पंजाब गस्तर जिबे राष्ट्रपति। देशरे गाड़ी चालकमानंक पई समवाय संगठन गठन करिबाकु सरकार योजना करुछंति बोली कहिले स्वराष्ट्रमंत्री। भारत और किर्गिजस्तान मध्यरे आसंताकालीठारु आरंभ हेबो मिलित स्वतंत्र बाहिनी अभ्यास खांजार द्वादश संस्करण एवं आईसीसी चैंपियंस ट्रॉफी क्रिकेट फाइनल रे भारत सम्मुखरे 252 रन रो विजय लक्ष्य धार्य कला न्यूजीलैंड। विस्तृत संवाद, संसदर बजेट अधिवेशन रो द्वितीय पर्याय आसंताकाली ठारु आरंभ हबो। एप्रिल मास 4 तारीख पर्यंत चलिबाकु थिबा एही अधिवेशन रे 20 बैठक बसिबो। आसंताकाली अर्थमंत्री निर्मला सीतारमण मणिपुर पई बजेट उपस्थापन करिवार कार्यक्रम रहिछि। गत मासरे मुख्यमंत्री एन बीरेन सिंह को इस्तफा परे राज्य रे राष्ट्रपति शासन लागू होइथिला। अधिवेशन रे 2025-26 वर्ष पई अनुदान दाबी एवं आनुषंगिक विनियोग बिल उपरे आलोचना और मतदान हेबो। आर्थिक व्यवसाय व्यतीत बैंकिंग आईन संशोधन बिल, कोस्टल सिपिंग बिल 2024, इमिग्रेशन एंड फॉरेनर्स बिल 2025 एवं रेलवे संशोधन बिल समेत अनेक बिल अधिवेशनर द्वितीय पर्यायर आलोचना और पारित हेब। संसदर प्रथम पर्याय बजेट अधिवेशन जनवरी 31 आरंभ हो फेब्रुआरी 13 तारीख पर्यंत चलता। संसदर उभय गृहर मिलित अधिवेशन राष्ट्रपति द्रौपदी मुर्मू अभिभाषण सह अधिवेशन आरंभ होता। अर्थमंत्री निर्मला सीतारमण गत फेब्रुआरी मास 1 तारिखें बजेट उपस्थापन करते उभय गृह राष्ट्रपति अभिभाषण उपर प्रधानमंत्री नरेन्द्र मोदी धन्यवाद प्रस्ताव उत्तर रखिथिले। प्रथम पर्यायर लोकसभा 112% उत्पादकता रेकर्ड करा वाकअप संशोधन बिल 2024 उपर जुग्म कमिटर रिपोर्ट लोकसभा उपस्थापित होता। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ତିନିଦିନିଆ ହରିୟାଣା, ଚଣ୍ଡିଗଡ଼ ଓ ପଞ୍ଜାବ ଗସ୍ତରେ ଯିବେ। ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ହିସାରସ୍ଥିତ ଗୁରୁ ଜାମ୍ବେଶ୍ୱର ବିଜ୍ଞାନ ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ସେ ବ୍ରହ୍ମକୁମାରୀମାନଙ୍କ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ରାଜ୍ୟସ୍ତରୀୟ ଅଭିଯାନ ଆଧ୍ୟାତ୍ମିକ ଶିକ୍ଷା ପର ହୋଲିଷ୍ଟିକ୍ କଲ୍ୟାଣର ଶୁଭାରମ୍ଭ କରିବେ। ପରଦିନ ରାଷ୍ଟ୍ରପତି ପଞ୍ଜାବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଭଟିଣ୍ଡା ସ୍ଥିତ ଏମ୍ସର ସମାବର୍ତ୍ତନ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟାରେ ସେ ମୋହାଲିଠାରେ ପଞ୍ଜାବ ସରକାରଙ୍କ ଦ୍ୱାରା ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେବେ। ଆସନ୍ତା 12 ତାରିଖରେ ରାଷ୍ଟ୍ରପତି ଚଣ୍ଡିଗଡ଼ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟର ଅହମ୍ମଦାବାଦଠାରେ ସାସ୍ତୁ ସାହିତ୍ୟ ମନ୍ତ୍ରଣାଳୟ ଟ୍ରଷ୍ଟ ପକ୍ଷରୁ 2024-25 ବର୍ଷ ପାଇଁ 24 ପୁନଃମୁଦ୍ରିତ ହୋଇଥିବା ପୁସ୍ତକକୁ ଉନ୍ମୋଚନ କରିଛନ୍ତି। ଗୋବର୍ଦ୍ଧନ ରାମ ତ୍ରିପାଠୀ, ହେମଚନ୍ଦ୍ର ଚାର୍ଯ୍ୟ, ନର୍ମଦ ନରସିଂହ ମେହେଟା, ଜାଭେରଚାନ୍ଦ ମେଘାନୀଙ୍କ ଭଳି ପ୍ରଖ୍ୟାତ ପଣ୍ଡିତମାନେ ଗୁଜରାଟୀ ଭାଷାକୁ ସମୃଦ୍ଧ କରିଥିବାରୁ ଶ୍ରୀ ଶାହା ସେମାନଙ୍କୁ ପ୍ରଶଂସା କରିଥିଲେ। ପାଠପଢ଼ାକୁ ପ୍ରୋତ୍ସାହିତ କରିବା ପାଇଁ ଗୁଜରାଟ ସରକାରଙ୍କ ପ୍ରୟାସକୁ ମଧ୍ୟ ସେ ଧନ୍ୟବାଦ ଜଣାଇଥିଲେ। ଏହା ପୂର୍ବରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଜୈନାଚାର୍ଯ୍ୟ ଶ୍ରୀମଦ୍ ବୁଦ୍ଧିସାଗର ସୁରେଶ୍ୱରଜୀ ମହାରାଜଙ୍କ ଅର୍ଦ୍ଧ ଶତବାର୍ଷିକୀ ଅବସରରେ ଏକ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଆଜି ଦେଶରେ ଗାଡ଼ିଚାଳକମାନଙ୍କ ପାଇଁ ଏକ ସମବାୟ ସଂଗଠନ ଗଠନ କରିବାକୁ ସରକାରଙ୍କ ଯୋଜନା ଘୋଷଣା କରିଛନ୍ତି। ଅହମ୍ମଦାବାଦର ଜେତଲପୁରଠାରେ ଅହମ୍ମଦାବାଦ ଜିଲ୍ଲା ସମବାୟ ଏଡିସି ବ୍ୟାଙ୍କର ସୁବର୍ଣ୍ଣ ଶତବାର୍ଷିକୀ ଉଦ୍ଯାପନୀ ସମାରୋହରେ ଯୋଗଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଏହା କହିଛନ୍ତି। କୃଷି ଓ ଦୁଗ୍ଧ କ୍ଷେତ୍ରର ଉନ୍ନତି ପାଇଁ ଆସନ୍ତା 5 ବର୍ଷ ମଧ୍ୟରେ 2 ଲକ୍ଷ ସେବା ସମବାୟ ସମିତି ଓ ପ୍ରାଥମିକ ଦୁଗ୍ଧ ଉତ୍ପାଦକ ସମିତିକୁ ସମବାୟ ଆନ୍ଦୋଳନରେ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ସହ ଦେଶର ଜନସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ନୂଆଦିଲ୍ଲୀଠାରେ ଆଜି ଜାତୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର 48ତମ ବାର୍ଷିକ ଉତ୍ସବକୁ ଆଭାସୀ ଜରିଆରେ ସମ୍ବୋଧିତ କରି ଶ୍ରୀ ନଡ୍ଡା ଏହା କହିଛନ୍ତି। ସେ କହିଛନ୍ତି ଦେଶର ଜନସ୍ୱାସ୍ଥ୍ୟ ପେସାଦାରମାନଙ୍କ ପାଇଁ ପ୍ରଶିକ୍ଷଣ, ଗବେଷଣା ଏବଂ ଦକ୍ଷତା ବିକାଶ କାର୍ଯ୍ୟକଳାପ ପରିଚାଳନା କରିବାରେ ପରିବାର କଲ୍ୟାଣ ପ୍ରତିଷ୍ଠାନ ଆଗରେ ରହିଛି। ଅନୁଷ୍ଠାନରେ ଜାତୀୟ କୋଲ୍ଡ ଚେନ୍ ଏବଂ ଟିକା ପରିଚାଳନା ସମ୍ବଳ କେନ୍ଦ୍ରର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ନଡ୍ଡା କହିଛନ୍ତି ଏହି କେନ୍ଦ୍ରକୁ ଏକ ଅନ୍ତର୍ଜାତୀୟ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯାଉଛି। ଏହାର ସମ୍ପ୍ରସାରଣ କେବଳ ଦେଶ ଭିତରେ ସୀମିତ ନୁହେଁ, ବରଂ ସମଗ୍ର ବିଶ୍ୱରେ ଟିକାକରଣ ଓ ଯୋଗାଣ ଶୃଙ୍ଖଳା କ୍ଷେତ୍ରରେ ଭାରତର ନେତୃତ୍ୱର ପ୍ରମାଣ ବୋଲି ଶ୍ରୀ ନଡ୍ଡା କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି, ଭାରତ ଜନସ୍ୱାସ୍ଥ୍ୟର ଏକ ନୂତନ ଯୁଗରେ ପ୍ରବେଶ କରିଥିବା ବେଳେ ସରକାର ସାର୍ବଜନୀନ ସ୍ୱାସ୍ଥ୍ୟବୀମା ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି। ଦେଶରେ ପ୍ରାଥମିକ ମାଧ୍ୟମିକ ଓ ତୃତୀୟ ସ୍ତରୀୟ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରି ସରକାର ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟସେବାକୁ ସୁଲଭ ଓ ସୁଗମ କରୁଛନ୍ତି। ଶ୍ରୀମତୀ ପଟେଲ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ସହିତ ଡିଜିଟାଲ୍ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀସ୍ଥିତ ଏମ୍ସକୁ ଯାଇ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଉପରାଷ୍ଟ୍ରପତିଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଗତକାଲି ରାତିରେ ଉପରାଷ୍ଟ୍ରପତି ଶ୍ରୀ ଧନକର ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ହସ୍କିଟାଲରେ ଭର୍ତ୍ତି କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ଧନକରଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ତ୍ରିପୁରାରେ ଝିଅମାନଙ୍କ ପାଇଁ ଦୁଇଟି ନୂଆ ଯୋଜନା, ମୁଖ୍ୟମନ୍ତ୍ରୀ ବାଳିକା ସମୃଦ୍ଧି ଯୋଜନା ଏବଂ ମୁଖ୍ୟମନ୍ତ୍ରୀ କନ୍ୟା ଆତ୍ମନିର୍ଭର ଯୋଜନା ଘୋଷଣା କରିଛନ୍ତି। ତ୍ରିପୁରାରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରର କ୍ରମାଗତ ସପ୍ତମ ବର୍ଷ ପୂର୍ତ୍ତି ଅବସରରେ ଅଗରତଲାର ସ୍ୱାମୀ ବିବେକାନନ୍ଦ ପଡ଼ିଆରେ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ନଡ୍ଡା ତ୍ରିପୁରା ସରକାରଙ୍କର ଏହି ଦୁଇଟି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ବାଳିକା ସମୃଦ୍ଧି ଯୋଜନାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରରେ କନ୍ୟା ସନ୍ତାନ ଜନ୍ମ ହେଲେ ରାଜ୍ୟ ସରକାର ବଣ୍ଡ ଆକାରରେ ତାଙ୍କ ନାମରେ 50,000 ଟଙ୍କା ଜମା କରିବେ। ଝିଅମାନଙ୍କର ବୟସ 18 ବର୍ଷ ହେବା ପରେ ସେମାନଙ୍କୁ ମୋଟ 10,00,000 ଟଙ୍କା ମିଳିବ। ଏହି ଟଙ୍କାକୁ ସେମାନଙ୍କର ପାଠପଢ଼ା ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଦ୍ୱିତୀୟ ଯୋଜନା ହେଉଛି ମୁଖ୍ୟମନ୍ତ୍ରୀ କନ୍ୟା ଆତ୍ମନିର୍ଭର ଯୋଜନା। ତ୍ରିପୁରା ବୋର୍ଡ ସିବିଏସ୍ଇ ଓ ଆଇସିଏସ୍ଇ ପରୀକ୍ଷା ଦେଉଥିବା 140 ଜଣ ମେଧାବୀ ଛାତ୍ରୀଙ୍କୁ ସ୍କୁଟି ଗାଡ଼ି ପ୍ରଦାନ କରାଯିବ। ଏହି ଦୁଇଟି ଯୋଜନାର ପରିକଳ୍ପନା ମୁଖ୍ୟମନ୍ତ୍ରୀ ଡକ୍ଟର ମାଣିକ ଶାହା କରିଛନ୍ତି ବୋଲି ଶ୍ରୀ ନଡ୍ଡା କହିଛନ୍ତି। କିର୍ଗିସ୍ତାନରେ ଭାରତ କିର୍ଗିସ୍ତାନ ଆସନ୍ତାକାଲିଠାରୁ ମିଳିତ ସ୍ୱତନ୍ତ୍ର ବାହିନୀ ଅଭ୍ୟାସ ଖାଞ୍ଜାର ଦ୍ୱାଦଶ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମିଳିତ ଅଭ୍ୟାସ ଚଳିତ ମାସ 23 ତାରିଖ ପର୍ଯ୍ୟନ୍ତ ଚାଲିବ। ସହରାଞ୍ଚଳ ଏବଂ ପାହାଡ଼ିଆ ଅଞ୍ଚଳରେ ଆତଙ୍କବାଦ ମୁକାବିଲା, ସ୍ୱତନ୍ତ୍ର ବାହିନୀ ଅଭିଯାନରେ ଅଭିଜ୍ଞତା ଏହି ଅଭ୍ୟାସର ମୂଳ ଉଦ୍ଦେଶ୍ୟ। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି ଅଭ୍ୟାସରେ ସ୍ନାଇପିଂ, ଜଟିଳ ନିର୍ମାଣ ହସ୍ତକ୍ଷେପ ଏବଂ ପର୍ବତ କୌଶଳର ଉନ୍ନତ ସ୍ୱତନ୍ତ୍ର ବାହିନୀ ଦକ୍ଷତା ବିକାଶ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯିବ। ଏହାଦ୍ୱାରା ଅନ୍ତର୍ଜାତୀୟ ଆତଙ୍କବାଦ ଓ ଉଗ୍ରବାଦର ସମାଧାନ କରିବା ସହିତ ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଉଭୟ ପକ୍ଷଙ୍କୁ ସୁଯୋଗ ମିଳିବ। ଅଭ୍ୟାସ ଦ୍ୱାରା ଏହି ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ଓ କିର୍ଗିସ୍ତାନ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। 2011ରେ ଏହାର ପ୍ରତିଷ୍ଠା ପରଠାରୁ ଅଭିଯାନ ଖାଞ୍ଜାର ଦ୍ୱାଦଶ ବାର୍ଷିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିକଶିତ ହୋଇଛି। ଗତବର୍ଷ ଜାନୁଆରୀ ମାସରେ ଭାରତରେ ଏହି ଅଭ୍ୟାସର ଶେଷ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ଦୁବାଇର ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ଫାଇନାଲରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ଚାଲିଛି। ଟସ୍ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇ ନିର୍ଦ୍ଧାରିତ 50 ଓଭରରେ 7 ୱିକେଟ୍ ହରାଇ 251 ରନ୍ ସଂଗ୍ରହ କରିଛି। ସ୍ପିନ୍ ଉପଯୋଗୀ ଏହି ପିଚ୍ରେ ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବାବେଳେ ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଛନ୍ତି। ମିଚେଲ ବିରାଟ କୋହଲିଙ୍କ ଚିତ୍ତାକର୍ଷକ ଫିଲ୍ଡିଂ ବଳରେ ରନ୍ଆଉଟ୍ ହୋଇଥିଲେ। ଅପରପକ୍ଷରେ ନ୍ୟୁଜିଲାଣ୍ଡର ଡାରିଲ୍ ମିଚେଲ 101 ବଲ୍ରେ ସର୍ବାଧିକ 63 ରନ୍ କରିଥିବାବେଳେ ମିଚେଲ ବ୍ରେସୱେଲ 40 ବଲ୍ ଖେଳି ଅପରାଜିତ 53 ରନ୍, ରଚିନ ରବୀନ୍ଦ୍ର 37 ରନ୍ ସଂଗ୍ରହ କରିଥିଲେ। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ 252 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ 12 ଓଭରରେ କୌଣସି ୱିକେଟ୍ ନ ରହି 71 ରନ୍ ସଂଗ୍ରହ କରିଛି। ଭାରତ ପୂର୍ବରୁ 2002 ଏବଂ 2013ରେ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ହାସଲ କରିଥିବାବେଳେ ତୃତୀୟ ଥର ପାଇଁ ପୁଣି ଥରେ ଟାଇଟଲ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହେବ ଆସନ୍ତାକାଲି। ଆସନ୍ତାକାଲିଠାରୁ ତିନିଦିନିଆ ହରିୟାଣା, ଚଣ୍ଡିଗଡ଼ ଓ ପଞ୍ଜାବ ଗସ୍ତରେ ଯିବେ ରାଷ୍ଟ୍ରପତି। ଦେଶରେ ଗାଡ଼ିଚାଳକମାନଙ୍କ ପାଇଁ ସମବାୟ ସଂଗଠନ ଗଠନ କରିବାକୁ ସରକାର ଯୋଜନା କରୁଛନ୍ତି ବୋଲି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ଏବଂ କିର୍ଗିସ୍ତାନ ମଧ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ମିଳିତ ସ୍ୱତନ୍ତ୍ର ବାହିନୀ ଅଭ୍ୟାସ ଖାଞ୍ଜାର ଦ୍ୱାଦଶ ସଂସ୍କରଣ ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ଫାଇନାଲରେ ଭାରତ ସମ୍ମୁଖରେ 252 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ନ୍ୟୁଜିଲାଣ୍ଡ। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।